ଲେଖିଥିଲା କହି ପାରୁ ନାହିଁ ବୋଲି ହୃଦୟରେ ମିଠା ମିଠା ଅବଶେଷ ରୁହେ ଖାଲି
ଭଲ ପାଏ କହିବାକୁ ଡର ଭାରି ଲାଗୁଛି।